ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ଶକ୍ତିପୀଠ ମାନକେ ଜଗତଜନନୀ ମା ଦୁର୍ଗାଙ୍କର ଦଶମୀ ପୂଜା ଆର୍ ମଣ୍ଡପ ମାନକେ ଚାଲିଛେ ମହାନବମୀ ପୂଜା। ବିଜୟାଦଶମୀ ଉଲ୍ଗୁନେ ଦେଶବାସୀଙ୍କୁ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଜନନେ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାଥି ଆଇଷ୍ଠାନୁ ମୂଲ ହେଉଛେ ଆବେଦନ ପ୍ରକ୍ରିୟା। ଆଉର୍ ଆଇବା ଦୁଇଦିନ ଭିତରେ ରାଇଜୁ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଫେରିବାର ଅନୁମାନ। ଏଥର ପୂରା ଖବର। ଆଦ୍ୟାଶକ୍ତି ଜଗଦ୍ଧାତ୍ରୀ ଜଗଜ୍ଜନନୀ ମା ଦୁର୍ଗାଙ୍କର ଆଇଜ ଶକ୍ତିପୀଠମାନଙ୍କେ ଦଶମୀ ପୂଜା କରାଯାଉଛେ। ଗାଁ ନୁ ନେଇକରି ସହରତକ ମଣ୍ଡପମାନଙ୍କେ ମୃଣ୍ମୟୀ ସାର୍ବଜନୀନ ମହାନବମୀ ପୂଜା ଆର୍ ସକାଳୁ ହୋମଯଜ୍ଞ ମୂଲ ହେଇଛେ। ସେନ୍ତା ପୁରୀ ଶ୍ରୀକ୍ଷେତ୍ରନ ମା ବିମଳାଙ୍କର ଆଇଜ ବିଶ୍ରାମ ପୂଜା ହେଉଛେ। ବିଜୟାଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ପର୍ବ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଆଏ, ଏଟା ସତ୍ୟ ଆର୍ ନୈତିକ ମୂଲ୍ୟବୋଧର ପ୍ରତୀକ ବହନ କରୁଛ ବୋଲି ରାଷ୍ଟ୍ରପତି କହିଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍। ମା ଦୁର୍ଗା ଆର୍ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ନୁ ସମସ୍ତେ ଜୀବନର ଫି କ୍ଷେତ୍ରନ ବିଜୟ ଲାଭ କରିବେ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକର ପୂଜା ମଣ୍ଡପମାନଙ୍କେ ବୁଲିଥିଲେ। ସେ ଜଗତଜନନୀ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିକରି ରାଜ୍ୟବାସୀଙ୍କର କଲ୍ୟାଣ ଲାଗି ଆଶୀର୍ବାଦ କାମନା କରିଛନ୍। ଜଗତଜନନୀ ମା ଦୁର୍ଗାଙ୍କର ଆଗମନଥି ଗାଁ ନୁ ସହର ଉଚ୍ଚମୁଖ ରହିଛେ। ଦୁର୍ଗତୀ ନାସିନୀଙ୍କର ଆବାହନଥି ରାଜ୍ୟର ପୂଜା ମଣ୍ଡପମାନଙ୍କେ ନବମୀ ପୂଜା ରୀତିନୀତି ସହିତ ଚାଲିଛେ। ଘଣ୍ଟ ଘଣ୍ଟା ଶଙ୍ଖଧ୍ୱନିଥି ପୂଜା ମଣ୍ଡପ ପ୍ରକମ୍ପିତ ହେଉଛେ। ଶକ୍ତିପୀଠମାନଙ୍କେ ଦଶମୀ ପୂଜା ଜାକଜମକ୍ତି ହେଉଛେ। ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ, ପାଟନେଶ୍ୱରୀ, ବାଟମଙ୍ଗଳାଙ୍କ ସହିତ ବାକି ଦେବୀପୀଠମାନଙ୍କେ ଜଗତଜନନୀଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଭିଡ଼ ଲାଗି ରହିଛେ। ସମ୍ବଲପୁର ଜିଲ୍ଲାର ଚିପ୍ଲିମାର ଘଣ୍ଟେଶ୍ୱରୀ ପୀଠନ ଗଲାକାଏଲ ଜଗଦ୍ଧାତ୍ରୀ ଦେବୀଙ୍କର ପୂଜା କରାଯାଇଥିବା ବେଳେ ଆଜି ଦଶମୀ ତିଥିନ ଅପରାଜିତାଙ୍କୁ ଆବାହନ କରାଯାଉଛେ। ଇନ ହୋମ, ଯଜ୍ଞ ଆର୍ ଆଲତି ଦେଖବାର ଲାଗି ଭକ୍ତମାନଙ୍କର ସମାଗମ ହୋଇଥିଲା। ସମ୍ବଲପୁର ମହାନଗର ନିଗମ ଇଲାକା ସହିତ ଜିଲ୍ଲାର ବାକି ସହର ଆର୍ ଗାଁମାନଙ୍କେ ଜାକଜମକ୍ତି ଦୁର୍ଗାପୂଜା ହେଉଛେ। ମହାନଗର ନିଗମ ଇଲାକାଥି 64 ଜାଗା ସହିତ ଜିଲ୍ଲାନ 100 ଅୟତ୍କା ମଣ୍ଡପଥି ଦେବୀଙ୍କର ପ୍ରତିମା ପୂଜା ଚାଲିଛେ। ଉଚ୍ଚା ଦର୍ଜାର ତୋରଣ ସାଙ୍ଗେ ମଣ୍ଡପ ଆର୍ ଆଖରପାଖର ଇଲାକା ରଙ୍ଗୀନ ଆଲୋକମାଳାଥି ଝଲସୁଛେ। ସୁବର୍ଣ୍ଣପୁରର ଇଷ୍ଟଦେବୀ ଆଇଜ ରାଜରାଜେଶ୍ୱରୀ ପଦ୍ମବେଶଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଏହି ଅବସରରେ ଦେବୀଙ୍କୁ 16,008 ପଦ୍ମଫୁଲ ଲାଗି କରାଯାଇଥିଲା। ଅଟାଭାଡ଼ି ରାମ ମନ୍ଦିରନୁ ଭକ୍ତମାନେ ଚଙ୍ଗରାମାନଙ୍କେ ଗୋଟିଏ ଶୋଭାଯାତ୍ରାଥି ପଦ୍ମଫୁଲ ଆଣିଥିଲେ। ଜିଲ୍ଲାର ଶକ୍ତିପୀଠମାନଙ୍କେ ସୁଲଭ ପୂଜା ଚାଲିଥିବା ବେଳେ ଶତାଧିକ ପୂଜା ମଣ୍ଡପନ ସାର୍ବଜନୀନ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି କରାଯାଉଛେ। ଉଚ୍ଚା ତୋରଣ ସହିତ ରଙ୍ଗୀନ ଆଲୋକମାଳାଥି ମନ୍ଦିର ଆର୍ ମଣ୍ଡପମାନଙ୍କୁ ସଜାଯାଇଛେ। ବୌଦ୍ଧ ଜିଲ୍ଲାର ମଣ୍ଡପମାନଙ୍କେ ମହାନବମୀ ପୂଜା ଚାଲିଥିବା ବେଳେ ଅଧିଷ୍ଠାତ୍ରୀ ମା ଭୈରବୀଙ୍କର ପୀଠନ ଦଶହରା ପୂଜା ହେଉଛେ। ଜିଲ୍ଲାର ଘଣ୍ଟାପଡ଼ାନ ପ୍ରସିଦ୍ଧ ସମଲେଶ୍ୱରୀ ଯାତ୍ରାଥି ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଆର୍ କନ୍ଧମାଳ ଜିଲ୍ଲାର ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛେ। ଦେବୀଙ୍କର ଖଣ୍ଡାଧୁଆ ପର୍ବତରୁ ଯାତ୍ରା ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲାର ଗାଁ ନୁ ସହର ସବୁଆଡ଼େ ବିଜୟାଦଶମୀ ପାଳନ କରାଯାଉଛେ। ଭକ୍ତମାନେ ମାଙ୍କର ଆଶିଷ ନେବାର ଲାଗି ପୂଜା ମଣ୍ଡପମାନଙ୍କେ ସମବେତ ହୋଇଛନ୍। ଜିଲ୍ଲାନ 30 ଜାଗାନ ନଅଦିନିଆ ପୂଜାର ଲାଗି ଭକ୍ତମାନଙ୍କର ଜବର ଭିଡ଼ ଦେଖବାରକେ ମିଳିଛେ। ଖଡ଼ିଆଲର ରାଜାପଡ଼ା ଆଉ ପଟ୍ଟନାୟକପଡ଼ା ମଣ୍ଡପନ ଜଗତଜନନୀ ମା ଦୁର୍ଗାଙ୍କର ଅପରାଜିତା ପୂଜାଥି ରୂପା ଆର୍ ସୁନାର ଆଭୂଷଣ ପରିଧାନ କରିଛନ୍। ଝାରସୁଗୁଡ଼ା ଜିଲ୍ଲାର ଦେବୀପୀଠମାନଙ୍କ ସହିତ ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼ ସହର ଆର୍ ଜିଲ୍ଲାର ଗାଁମାନଙ୍କୁ ଦୁର୍ଗାପୂଜା ହୋଇଛେ। ଜିଲ୍ଲାନ 96 ମଣ୍ଡପଥି ଦେବୀଙ୍କର ମୃଣ୍ମୟୀ ପ୍ରତିମାର ପୂଜା କରାଯାଇଛେ। ରାଉରକେଲା ସହରନ 100 ମଣ୍ଡପଥି ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମାର ପୂଜା ଚାଲିଛେ। ସେନ୍ତା ସୁନ୍ଦରଗଡ଼ ସହିତ ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁମାନଙ୍କେ ଭିଲ୍ ମଣ୍ଡପଥି ଦେବୀଙ୍କର ପୂଜା ଆୟୋଜନ ହୋଇଛେ। ଝାରସୁଗୁଡ଼ାର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପମାନଙ୍କୁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଲ୍ବାର ସହିତ ଦେବୀଙ୍କର ଦର୍ଶନ କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂଆଦିଲ୍ଲୀନ ବିମାନଥି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନ ପହଞ୍ଚବା ଋତୁରୁ ଝାରସୁଗୁଡ଼ା ରେଲୱେ ଇନ୍ଷ୍ଟିଚ୍ୟୁଟ୍ନ 100 ଅୟତ୍କା ସମୟ ଧରିକରି ହେଉଥିବା ଦୁର୍ଗାପୂଜା ମଣ୍ଡପନ ପହଞ୍ଚିକରି ପୂଜା ଅର୍ଚ୍ଚନା କରିଥିଲେ। ଯନ୍ତ୍ର, ମନ୍ତ୍ର, ତନ୍ତ୍ର ଉପରେ ଆଧାରିତ ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ମହାସମାରୋହଟି ଅନୁଷ୍ଠିତ ହୋଇଛେ। ଖଣ୍ଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣ କଲା ଧୂପ ଛତ୍ରଧାରୀ ଚେପ୍ଟା ଢୋଲ ଉପରେ ନୃତ୍ୟରତା ମହାବଳୀଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍। ଭୁବନେଶ୍ୱରୀ ଯନ୍ତ୍ରନୁ ବରୁଆରୂପୀ ମହାବଳୀ ମାଲେଶ୍ରୀ ଗୀତର ବୋଲ ଆର୍ ସୁଲଭନୀ ବଜାର ତାଲଥି ନାଚି ନାଚି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାଥି ଆଇଷ୍ଠାନୁ ଆବେଦନ ପ୍ରକ୍ରିୟା ମୂଲ ହେଉଛେ। ଇଚ୍ଛୁକ ପ୍ରାର୍ଥୀମାନେ ଆଇଜିନୁ ଇ ମାସର 25 ତାରିଖ ତକ www.pminternship.mca.gov.in ପୋର୍ଟାଲ ଜରିଏ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ସମୟ 12 ମାସ ଧାର୍ଯ୍ୟ କରାଯାଇଛି। 21-24 ବର୍ଷ ବୟସ ବର୍ଗର 1 କୋଟି ପ୍ରାର୍ଥୀଙ୍କୁ 5 ବର୍ଷ ଭିତରେ ଇଣ୍ଟର୍ଣ୍ଣସିପ୍ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍। ଏହି ଯୋଜନା ଅଧୀନରେ ପ୍ରାର୍ଥୀମାନଙ୍କୁ ମାସକୁ 5,000 ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯିବ। ସେଥିର୍ ଭିତରୁ 4,500 ଟଙ୍କା ସରକାର ଆର୍ 500 ଟଙ୍କା କମ୍ପାନୀ ଇତାର ସାମାଜିକ ଦାୟିତ୍ୱବୋଧ ସିଏସ୍ଆର୍ ପାଣ୍ଠିରୁ ବହନ କରିବେ। ଇତାର ବାହାରେ ଇଣ୍ଟର୍ଣ୍ଣସିପ୍ ଯୋଗାନ ଯୋଗ ଦେବା ଋତୁରୁ ଫି ପ୍ରାର୍ଥୀଙ୍କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆନୁଷଙ୍ଗିକ କାର୍ଯ୍ୟ ଲାଗି ଏକମୁସ୍ତ କରି 6,000 ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। 5 ବର୍ଷ ଭିତରେ ଶ୍ରେଷ୍ଠ 500 କମ୍ପାନୀ 1 କୋଟି ଯୁବବର୍ଗଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ନେଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ 18.35% ବଢ଼ିଛେ। ଏହାଦେହରେ ସମୟଥି ସବୁ ମିଶିକରି 11.25 ଲକ୍ଷ କୋଟି ଟଙ୍କା ଟିକସ ଠୁଲାଯାଇଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଠୁଲାଯାଇଥିବା ଟିକସ ଭିତରୁ କମ୍ପାନୀ ଟିକସ ପରିମାଣ 4.94 ଲକ୍ଷ କୋଟି ଟଙ୍କା ଥିବାବେଳେ ବ୍ୟକ୍ତିଗତ ଆୟକର ପରିମାଣ 5.98 ଲକ୍ଷ କୋଟି ଟଙ୍କା ରହିଛି। ଆଇବା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଦୁର୍ଗାପୂଜା ଭସାଣୀ ଆର୍ ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାରୁ ଭୁବନେଶ୍ୱର ୟୁନିଟ୍ 5ର ଅଭିଯୋଗ ପ୍ରକୋଷ୍ଠାନ ଶୁଣାଣି ବନ୍ଦ ରହିବା, ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି କୁହାଯାଇଛି। ଶାରଦୀୟ ନବରାତ୍ର ଅବସରରେ ସମ୍ଭଲପୁରର ତପସ୍ୱିନୀ ପ୍ରେକ୍ଷାଳୟଠାରେ ବିକାଶ ଫାଉଣ୍ଡେସନ ତରଫ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ୍ତି ଶିଶୁକନ୍ୟା ଶୁଭ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମ କରାଯାଇଥିଲା। ଏଥି ବିଧାୟକ ଜୟନାରାୟଣ ମିଶ୍ର, ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ କୁନୁଆ ଭାବେ ଯୋଗ ଦେଇଥିଲେ। ଦେଶେ ନାରୀର ସମ୍ମାନ ସବୁବେଳେ ଆଗାଡ଼ି ରହିଛେ, ଝିଅମାନେ ପାଠ ପଢ଼ିକରି ଆଗ୍କେ ବଢ଼ୁଛନ୍। ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନଥି ବେଟି ବଚାଓ ବେଟି ପଢ଼ାଓ ଅଭିଯାନକେ ବିକାଶ ଫାଉଣ୍ଡେସନ ତରଫ ଆଗ୍କେ ଅଗ୍ରସର କରବାରକେ ଚେଷ୍ଟା କରାଯାଉଛେ ବୋଲି ସଭାତି କୁହାଯାଇଥିଲା। ସଭା ଆଗରୁ ସଦର ଡାକ୍ତରଖାନାର ଶିଶୁ କନ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହେନ୍ତା ଦେବଗଡ଼ ଜିଲ୍ଲାର ଫାଉଣ୍ଡେସନର ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମଥି ଶ୍ରୀମତୀ ପ୍ରଧାନ ବେଟି ବଚାଓ ବେଟି ପଢ଼ାଓ ଆର୍ ସୁକନ୍ୟା ସମୃଦ୍ଧି ଯୋଜନା ଜରିଏ ଟୁକେଲ ଛୁଆମାନଙ୍କର ଉନ୍ନତି ଉପରେ ଜୋର୍ ଦେଇଥିଲେ। ସମ୍ବଲପୁର ବଡ଼ବଜାରର ସଡ଼କ ଘାଟନ ଗଲାକାଲ ମହାନଦୀଥି ବୁଡ଼ିକରି ନିଖୋଜ ଥିବା 2 ଜଣ ପିଲାଙ୍କର ମୃତଦେହ ଆଜି ଦମକଲ ବାହିନୀ ଉଦ୍ଧାର କରିଛନ୍। ଏହି ଦୁର୍ଘଟଣାଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍। ଏଥି ଭାସିଯାଇକରି ଜୀବନ ହରାଇଥିବା ଛୁଆମାନଙ୍କର ଶୋକସନ୍ତପ୍ତ ପରିବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମବେଦନା ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଖେତରାଜପୁର ତିୱାରୀ ଗଲି ଇଲାକାର 3 ଜଣ ସ୍କୁଲ ଛୁଆ ନଦୀ ଆଡ଼କେ ବୁଲି ଆସିଥିବା ବେଳେ ଏହି 2 ଛୁଆ ଗାଧବାର ଲାଗି ପାଏନ୍କେ ଉତରିଥିଲେ। ପୁଲିସ୍ ଏହି ଘଟଣା ବାବଦେ ଅଏତକା ଅନୁସନ୍ଧାନ ଚଳାଇଛନ୍। ଯୁବ ସମାଜ ଲାଗି ତମାଖୁ ମୁକ୍ତ ଅଭିଯାନ 2.0 ଚାଲିଛେ। ଗଲା ମାସର 24 ତାରିଖରୁ ମୂଳ ହୋଇଥିବାର ଏହି ଅଭିଯାନ ଆଇବା ମାସର 23 ତାରିଖ ତକ ଚାଲବା। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫ ତମାଖୁ ସେବନ ନୁ ହେଉଥିବାର ଭିନ୍ ଭିନ୍ ରୋଗ ବାବଦେ ସଚେତନ କରାଯିବାର ସହିତ ଯୋଗ ଆର୍ ଧ୍ୟାନ ଅଭ୍ୟାସ କରବାର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ବାବଦେ ଲୋକଙ୍କୁ ଅବଗତ କରାଯାଉଛେ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ମୁକୁନ୍ଦି ପଡ଼ିଆଠାରେ ଚାଲିଥିବାର ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟଥି ସିଙ୍କଲ ପୋଷି ମହାବୀର କ୍ଲବ ଚମ୍ପିୟନ ହୋଇଥିବା ବେଳେ ତୁରେଇ ନିକ୍ତିମାଲ ଟିମ୍ ରନର୍ସ ଅପ୍ ହୋଇଛନ୍। ଟୁର୍ଣ୍ଣାମେଣ୍ଟଥି 16 ଫୁଟବଲ ଦଳ ଭାଗ ନେଇଥିଲେ। ସେମିଫାଇନାଲ୍ଥି କୁଚିଣ୍ଡା ବିଏଫ୍ସି ନୁ ତୁରେଇ ନିକ୍ତିମାଲ ଆର୍ ଭାଲୁଭାଲ ଏଫ୍ସି ନୁ ସିଙ୍କଲ ପୋଷି ଟିମ୍ ଜିତିକରି ଫାଇନାଲ୍ଥି ପହଞ୍ଚିଥିଲେ। ରାଇଜେ ଆଇବା 2 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଗଲା କିଛିଦିନ ହେଲା ରାଇଜେ ମୌସୁମୀ ଦୁର୍ବଳ ରହିବା ସହିତ ବର୍ଷାର ମାତ୍ରା କମିଛେ। ସିଆଡ଼େ ଗଲା 2 ଦିନ ଧରିକରି ତାତି 2-3 ଡିଗ୍ରୀ ସେଲ୍ସିୟସ୍ ବଢ଼ିଛେ। ଆଇବା 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶା ଆର୍ ଦକ୍ଷିଣ ଓଡ଼ିଶାର 1-2 ଜାଗାନ ବର୍ଷାର ଅନୁମାନ ଅଛେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛେ। ରାଜ୍ୟର ଶକ୍ତିପୀଠମାନଙ୍କେ ଜଗତ ଜନନୀ ମା ଦୁର୍ଗାଙ୍କର ଦଶମୀ ପୂଜା ଆର୍ ମଣ୍ଡପମାନଙ୍କେ ଚାଲିଛେ ମହାନବମୀ ପୂଜା। ବିଜୟଦଶମୀ ଉଲ୍ଗୁନେ ଦେଶବାସୀଙ୍କୁ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଜଣାଲେ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାଥି ଆଇଷ୍ଠାନୁ ମୂଲ ହେଉଛେ ଆବେଦନ ପ୍ରକ୍ରିୟା। ଆଉର୍ ଆଇବା 2 ଦିନ ଭିତରେ ରାଇଜୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବାର ଅନୁମାନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।